ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଉତ୍ତମ ଆଇନଶୃଙ୍ଖଳା ସ୍ଥିତି ବଜାୟ ରହିଲେ ରାଷ୍ଟ୍ରର ସାମାଜିକ ବିକାଶ ସହିତ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଡାକ୍ତରଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଭଳି ଘଟଣାକୁ ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ. ଝାଡ଼ଖଣ୍ଡରେ ଆସନ୍ତା ବୁଧବାର 83,000 କୋଟି ଟଙ୍କା ମୂଲ୍ୟ ଅଟକଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଲାଗି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ଆସନ୍ତାକାଲି, ଏବଂ ଦେଶର ନୂତନ ବାୟୁସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଅମରପ୍ରୀତ ସିଂ. ଉତ୍ତମ ଆଇନଶୃଙ୍ଖଳା ସ୍ଥିତି ବଜାୟ ରହିଲେ ରାଷ୍ଟ୍ରର ସାମାଜିକ ବିକାଶ ସହିତ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି. ଆଜି ରାଷ୍ଟ୍ରପତି ଭବନଠାରେ 2023 ବ୍ୟାଚ୍ର ଭାରତୀୟ ପୁଲିସ୍ ସେବାର ନବନିଯୁକ୍ତ ଅଧିକାରୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍ତମ ଆଇନଶୃଙ୍ଖଳା ପରିସ୍ଥିତି ବିନା ନାଗରିକଙ୍କର ଅଧିକାର ସୁରକ୍ଷିତ ରହିପାରିବ ନାହିଁ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସୁନିଶ୍ଚିତ କରାଯାଇପାରିବ ନାହିଁ. ଆଇନଶୃଙ୍ଖଳା ପରିସ୍ଥିତି କେବଳ ସୁଶାସନର ମୂଳମନ୍ତ୍ର ନୁହେଁ, ବରଂ ଏକ ଆଧୁନିକ ଦେଶ ଗଠନ କରିବା ଦିଗରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ. ତେବେ ଆଗାମୀ ଦିନରେ ଭାରତକୁ ପ୍ରଗତିର ନୂତନ ଶିଖରରେ ପହଞ୍ଚାଇବା ଦିଗରେ ଭାରତୀୟ ପୁଲିସ୍ ସେବା ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧା ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି. ଆଜି ନୂଆଦିଲ୍ଲୀସ୍ଥିତ ଅଟଳ ବିହାରୀ ବାଜପେୟୀ ଭେଷଜ ବିଜ୍ଞାନ ଅନୁଷ୍ଠାନ ଏବଂ ଡକ୍ଟର ରାମ ମନୋହର ଲୋହିଆ ହସ୍କିଟାଲର ଦଶମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ରାଷ୍ଟ୍ରପତି କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଏ ଦିଗରେ ସରକାରଙ୍କ ପଦକ୍ଷେପ ସ୍ୱରୂପ ଦେଶର ବିଭିନ୍ନ ସ୍ଥାନରେ ଅନେକ ମେଡିକାଲ କଲେଜ ସ୍ଥାପନ କରାଯିବା ସହିତ ଏମ୍ବିବିଏସ୍ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି. ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକରେ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ା ଆରମ୍ଭ ହୋଇଯାଇଛି. ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ ଦେଶବାସୀଙ୍କୁ ଉନ୍ନତମାନର ସେବା ସୁନିଶ୍ଚିତ କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି. ଅନ୍ୟପକ୍ଷରେ ଡାକ୍ତରଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଭଳି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି ରାଷ୍ଟ୍ରପତି କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ହୃଦୟଙ୍ଗମ କରିବା ଉଚିତ ଯେ ଡାକ୍ତରମାନେ ରୋଗୀଙ୍କ ଜୀବନ ରକ୍ଷା କରିବା ଦିଗରେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତି। ଏହା ସତ୍ତ୍ୱେ ଯଦି କୌଣସି ଅପ୍ରୀତିକର ସ୍ଥିତି ଉପୁଜେ, ତେବେ ସେଭଳି କ୍ଷେତ୍ରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ ନ କରିବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି କ୍ଷେତ୍ରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। କୌଣସି ଡାକ୍ତର କେବେ ହେଲେ ରୋଗୀଙ୍କ ପ୍ରତି କୌଣସି କ୍ଷତି ପହଞ୍ଚାଇବାକୁ ଚାହାନ୍ତି ନାହିଁ। ମାତ୍ର କେତେକ ସ୍ଥାନରେ ବିଜ୍ଞାନ ହାତରେ ମଧ୍ୟ ସବୁ ସମସ୍ୟାର ସମାଧାନ ନଥାଏ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ 2 ତାରିଖରେ ଝାଡ଼ଖଣ୍ଡ ଗସ୍ତ କରି 83,000 କୋଟି ଟଙ୍କା ମୂଲ୍ୟ ଅଟକଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ହଜାରିବାଗଠାରେ ଧର୍ତ୍ତିଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ। 79,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଦ୍ୱାରା 63,000 ଗ୍ରାମର 5 କୋଟିରୁ ଉର୍ଦ୍ଧ୍ୱ ଜନଜାତି ବର୍ଗର ଲୋକ ଉପକୃତ ହୋଇପାରିବେ। ଏହି ଯୋଜନା ଦେଶର 589 ଜିଲ୍ଲା ଅନ୍ତର୍ଗତ 2,740 ବ୍ଲକରେ କାର୍ଯ୍ୟକାରୀ କରାଯାଉଛି। ଏହାଛଡ଼ା ଶ୍ରୀ ମୋଦି 40 ଏକଲବ୍ୟ ବିଦ୍ୟାଳୟର ଉଦ୍ଘାଟନ କରିବେ। ଏଥିସହ 2,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ଅନ୍ୟ 25 ଏକଲବ୍ୟ ବିଦ୍ୟାଳୟ ଲାଗି ଶିଳାନ୍ୟାସ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନରେ ଶ୍ରୀ ମୋଦି 1,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା କେତେକ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ଅନ୍ୟ କେତେକ ଲାଗି ଶିଳାନ୍ୟାସ କରିବେ। ଏହି ଯୋଜନା ଅଧୀନରେ ସଡ଼କ, ଅଙ୍ଗନବାଡ଼ି, ବହୁମୁଖୀ କେନ୍ଦ୍ର, ବିଦ୍ୟାଳୟ, ଛାତ୍ରାବାସ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ଏହାଛଡ଼ା ଏହି ଯୋଜନା ଅଧୀନରେ ଶ୍ରୀ ମୋଦି 3,000 ଗ୍ରାମରେ ବସବାସ କରୁଥିବା 75,800 ବିଶେଷ ଦୁର୍ବଳ ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ ପରିବାରକୁ ବିଦ୍ୟୁତ୍ ସଂଯୋଗ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଲାଗି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଆସନ୍ତାକାଲି 7ଟି ଜିଲ୍ଲାର 40ଟି ବିଧାନସଭା ମଣ୍ଡଳୀରେ ମତଗ୍ରହଣ କରାଯିବ। ସେଥିମଧ୍ୟରେ କାଶ୍ମୀର ଅଞ୍ଚଳର 16ଟି ଏବଂ ଜାମ୍ମୁ ଅଞ୍ଚଳର 24ଟି ବିଧାନସଭା ଆସନ ରହିଛି। ଏହି ପର୍ଯ୍ୟାୟରେ 39,18,000ରୁ ଅଧିକ ମତଦାତା 415 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ 7ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ ଅବାଧ ନିର୍ବାଚନ ଲକ୍ଷ୍ୟରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି କାଠୁଆ ଓ ରାଜୌରୀ ଜିଲ୍ଲାର ଯେଉଁସବୁ ସ୍ଥାନରେ ସମ୍ପ୍ରତି ସନ୍ତାସବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର ହୋଇଥିଲା ସେହିସବୁ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗତକାଲି ସନ୍ଧ୍ୟାରେ ରାଜୌରୀ ଜିଲ୍ଲାର ଥାନାମଣ୍ଡି ଉପଖଣ୍ଡ ଅନ୍ତର୍ଗତ ମନିହାଲ ଗଳି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ସନ୍ତାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେହିଭଳି ଶନିବାର ସନ୍ଧ୍ୟାରେ ମଧ୍ୟ କାଠୁଆ ଜିଲ୍ଲାର କଗମଣ୍ଡଲି ଜଙ୍ଗଲ ଗ୍ରାମରେ ଅନୁରୂପ ଘଟଣାରେ ଜଣେ ପୁଲିସ୍ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ସନ୍ତାସବାଦୀ ନିହତ ହୋଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 61% ମତଦାତା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 56% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆସନ୍ତା 8 ତାରିଖ ଦିନ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଏୟାର ମାର୍ଶାଲ ଅମରପ୍ରୀତ ସିଂ ଆଜି ଦେଶର ନୂତନ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। 2023 ଫେବୃୟାରୀ ମାସରୁ ସେ ବାୟୁସେନାର ଉପମୁଖ୍ୟ ରୂପେ କାର୍ଯ୍ୟ କରିଆସୁଥିଲେ। 1984 ଡିସେମ୍ବର ମାସରେ ଶ୍ରୀ ସିଂ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ବାୟୁସେନାରେ 40 ବର୍ଷର ସେବା ଅବଧି ସମୟରେ ସେ ଜାତୀୟ ବିମାନ ପରୀକ୍ଷା କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପଦ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି। ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ରାଞ୍ଚଠାରେ ଭର୍ଚୁଆଲ୍ ମାଧ୍ୟମରେ ଦେଶବ୍ୟାପୀ 11,000 ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଦେଶବ୍ୟାପୀ ପାଳନ କରାଯାଉଥିବା ରାଷ୍ଟ୍ରୀୟ ପୋଷଣ ମାସର 7ମ ସଂସ୍କରଣର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ଦେଶରୁ ଅପପୁଷ୍ଟିର ମୂଳୋତ୍ପାଟନ ଦିଗରେ ଅତିରିକ୍ତ ସୁଷମ ଖାଦ୍ୟ ଗ୍ରହଣ କରିବା, ରକ୍ତହୀନତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା, ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପଦକ୍ଷେପ ଗ୍ରହଣ କରିବା ସହିତ ପୋଷଣ ଭି ପଢ଼ାଇ ଭି ବାର୍ତ୍ତାର ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ପୋଷଣ ମାସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଦେଶର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯିବ। ଆସନ୍ତା ମାସରେ ହେବାକୁ ଥିବା 70ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, କୋଲକାତାର ରାସ୍ତାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତର ଶୀର୍ଷସ୍ଥାନରେ ପହଞ୍ଚଥିବା ମିଥୁନ ଦାଙ୍କ ସଂଘର୍ଷ ଓ ଉପଲବ୍ଧିର କଥା ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଇବ। ଭାରତୀୟ ଚଳଚ୍ଚିତ୍ର ଜଗତରେ ମିଥୁନ ଚକ୍ରବର୍ତ୍ତୀଙ୍କ ଅବଦାନ ଅତୁଳନୀୟ, ସେଥିପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବା ଲାଗି ନିଷ୍ପଭି ଗ୍ରହଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷିଆନ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନନୀୟ ଦାଦାସାହେବ ଫାଲ୍କେ ଆୱାର୍ଡରେ ପୁରସ୍କୃତ କରାଯିବା ଖବର ପାଇ ସେ ଅତ୍ୟନ୍ତ ଆନନ୍ଦିତ। ଏହାଦ୍ୱାରା ଭାରତୀୟ ସିନେମା ପ୍ରତି ମିଥୁନ ଚକ୍ରବର୍ତ୍ତୀଙ୍କ ରହିଥିବା ଅତୁଳନୀୟ ଅବଦାନକୁ ସ୍ୱୀକୃତି ଦେବାରେ ସଫଳତା ମିଳିଛି। ନିଜର ଉଚ୍ଚକୋଟୀର ଅଭିନୟ ଲାଗି ଶ୍ରୀ ଚକ୍ରବର୍ତ୍ତୀ ସବୁ ପିଢ଼ିଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପୁରସ୍କାର ଘୋଷଣା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସମ୍ଭାଦଦାତାଙ୍କୁ କହିଛନ୍ତି, ଏହି ପୁରସ୍କାର ତାଙ୍କୁ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଏହାକୁ ସେ ନିଜ ପରିବାର ଓ ସମର୍ଥକଙ୍କୁ ସମର୍ପଣ କରୁଛନ୍ତି ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି। କ୍ରିକେଟ୍ କାନପୁରର ଗ୍ରୀନ୍ ପାର୍କରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଆଜି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ତା'ର ଦ୍ୱିତୀୟ ଇନିଂସରେ ଭାରତ ବିପକ୍ଷରେ 2 ୱିକେଟ୍ ହରାଇ 26 ରନ୍ କରିଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ 2ଟିଯାକ ୱିକେଟ୍ ଅକ୍ତିଆର କରିଛନ୍ତି। ବାଂଲାଦେଶ ପ୍ରଥମ ଇନିଂସର ସ୍କୋର 3 ୱିକେଟ୍ରେ 107 ରନ୍ରୁ ଆଜି ଖେଳ ଆରମ୍ଭ କରି 233 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ବାଂଲାଦେଶ ପକ୍ଷରୁ ମୋମିନୁଲ୍ ହକ୍ ସର୍ବାଧିକ 107 ରନ୍ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା 3ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ସିରାଜ ଅଶ୍ୱିନ ଓ ଆକାଶଦୀପ 2ଟି ଲେଖାଏଁ ୱିକେଟ୍ ପାଇଛନ୍ତି। ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ ହରାଇ 285 ରନ୍ କରି ପାଳି ସମାପ୍ତି ଘୋଷଣା କରିଛି। ଏଥିସହିତ ଭାରତ ପ୍ରଥମ ଇନିଂସରେ 52 ରନ୍ର ଅଗ୍ରଣୀ ଲାଭ କରିଛି। ଏହି ମ୍ୟାଚ୍ର ଦ୍ୱିତୀୟ ଓ ତୃତୀୟ ଦିନ ବର୍ଷା ଲାଗି ବାତିଲ ହୋଇଯାଇଥିଲା। ଉତ୍ତମ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରହିଲେ ରାଷ୍ଟ୍ରର ସାମାଜିକ ବିକାଶ ସହିତ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡ଼ଖଣ୍ଡରେ ଆସନ୍ତା ବୁଧବାର 83,000 କୋଟି ଟଙ୍କା ମୂଲ୍ୟ ଅଟକଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଲାଗି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ଆସନ୍ତାକାଲି। ଏବଂ ଦେଶର ନୂତନ ବାୟୁସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଅମରପ୍ରୀତ ସିଂ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।